ଆକାଶବାଣୀ ସମ୍ବଲପୁର ଜୁହାର ଆଂଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଶ୍ରୀକ୍ଷେତ୍ର ପୁରୀନ ଆଜ୍ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛେ। ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ, ଶ୍ରୀବଲଭଦ୍ରଙ୍କର ତାଲଧ୍ୱଜ ଆର୍ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଗଲାକାଲିନ ସିଂହଦ୍ୱାର ସାମ୍ନାକେ ଅନାଯାଇଛେ। ଏ ବଛର ତିଥିକ୍ଷୟ ହେଉଥିବାନୁ ଆଜ୍ ଶ୍ରୀଗୁଣ୍ଡିଚା ଦିନ ହିଁ ଶ୍ରୀବିଗ୍ରହଙ୍କର ନବଯୌବନ ଆଉ ନେତ୍ରୋତ୍ସବ ଭିଲ୍ ହେଉଛେ। ହେଥିଲାଗି ଇଥର ଶ୍ରୀବିଗ୍ରହଙ୍କରଠାନୁ ରଥ ଖଲାକେ ଆଜ୍ଞାମାଲ ନାଇଁ ଆସିକରି ପଟିଦିଅଙ୍କର ପାଖୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଲ ତିନି ରଥକେ ବିଜେ କରାଇଥିଲେ। ସୂଚନା ଅନୁସାରେ ଦ୍ୱିପହର ଏକ ବଜେ ମହାପ୍ରଭୁଙ୍କର ପହଣ୍ଡି, ଚାର ବଜେ ଗଜପତି ମହାରାଜାଙ୍କର ଛେରା ପହଁରା ନୀତି ଆର୍ ପାଞ୍ଚ ବଜାତକ ରଥଘେଚା ମୂଲ କରବାରକେ ଲକ୍ଷ୍ୟ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥାରୂଢ଼ ମହାପ୍ରଭୁଙ୍କର ଦର୍ଶନ କଲା ଉତ୍ରୁ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ଘିଚବାର କାର୍ଯ୍ୟକ୍ରମ ରହିଛି ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସଂସଦର ବଜେଟ୍ ଅଧିବେଶନ ଏବା 22 ତାରିଖନୁ ମୂଲ ହୋଇକରି ଅଗଷ୍ଟ ମାସର 12 ତାରିଖ ତକ ଚାଲିବ ବୋଲି କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍। ସେ କହିଛନ୍ ଯେ ଏବା 22 ତାରିଖ ଦିନ ଲୋକସଭା ଆର୍ ରାଜ୍ୟସଭାର ଅଧିବେଶନ ଡକାବାର ଲାଗି ସରକାରଙ୍କର ପ୍ରସ୍ତାବକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍। ଏବା 23 ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାନ 2024-25 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ସେ ଲଗାତାର 7 ନମ୍ବର ଥର ଲାଗି ବଜେଟ୍ ଆନିକରି ରେକର୍ଡ ଭିଲ୍ କରିବେ। ଇନ ଜନେଇ ଦିଆଯାଇପାରେ ଯେ ଫି ମାସର ଫେବୃୟାରୀ ମାସେ କେନ୍ଦ୍ରୀୟ ବଜେଟ୍ ଆସି ହେଲେ ଏ ବଛର ସାଧାରଣ ନିର୍ବାଚନ ଲାଗି ଗଲା ଫେବୃୟାରୀ ମାସେ ଅନ୍ତରୀଣ ବଜେଟ୍ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ନମ୍ବର ପାଲିର ଏଇଟା ପହିଲା ବଜେଟ୍ ହେବା। ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସର୍ବଭାରତୀୟ ଚିନ୍ତାଧାରାନୁ ଆମେ ପ୍ରେରଣା ନେବାର ଉଚିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଗଲାକାଲ ଭୁବନେଶ୍ୱରର ଜୟଦେବ ଭବନ ଲୋକସେବକ ମଣ୍ଡଳ ଆର୍ ସମାଜ ପରିବାର ତରଫ ହୋଇଥିବା ପଣ୍ଡିତ ଗୋପବନ୍ଧୁଙ୍କର 96ତମ ଶ୍ରାଦ୍ଧବାର୍ଷିକୀ ସମାରୋହତି ଯୋଗ ଦେଇକରି ରାଷ୍ଟ୍ରପତି କହିଥିଲେ, ଗୋଟେ ମନୁଷ କେତେଦିନ ଜିଇଁବା ଏଇଟା ବଡ଼ କଥା ନୁହେଁ, ସେ କେନ୍ତା ହିସାବେ ଜୀବନ ଜିଇଁଛେ ହେଟା ହିଁ ଜହ ଗୁରୁତ୍ୱପୂର୍ଣ୍ଣ। ସମାଜ ଆଉ ଦେଶ ଲାଗି ଅବଦାନକେ ଆଧାର କରିକରି ଗୋଟିଏ ମନୁଷ୍ୟର ଖ୍ୟାତିର ମୂଲ୍ୟାଙ୍କନ କରାଯାଏସି। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର କମ୍ ଦିନର ଜୀବନକାଳ ଭିତରେ କେତେ ଯେ ଭଲ କାମ କରିଛନ୍ ହେଟା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ରାଷ୍ଟ୍ରପତି କହିଥିଲେ। ସମାଜସେବା, ସାହିତ୍ୟ, ଶିକ୍ଷା ଆର୍ ସାମ୍ବାଦିକତା କ୍ଷେତ୍ରର ପଣ୍ଡିତ ଗୋପବନ୍ଧୁଙ୍କର ଅବଦାନ କେବେ ବି ଭୁଲି ନାଇଁ ହୁଏ ବୋଲି ରାଷ୍ଟ୍ରପତି କହିବାର ସାଙ୍ଗେ ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଷ୍ଟ୍ରପତିଙ୍କର ସାଙ୍ଗେ ସମାରୋହଟି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଏହି ଚାରିଦିନିଆ ଓଡ଼ିଶା ଗସ୍ତି ଆଜି ପୁରୀନ ଗୁଣ୍ଡିଚା ଯାତ୍ରାତି ସାମିଲ ହେବେ। ସେ ଆଇବାକାଲ ଖଣ୍ଡଗିରି ଆଉ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସହିତ ବିଭୂତି କାନୁନଙ୍କ କଳା ଆଉ ହସ୍ତଶିଳ୍ପ ମହାବିଦ୍ୟାଳୟ ଆର୍ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଯାଇକରି ଛାତ୍ରଛାତ୍ରୀମାନଙ୍କର ସାଙ୍ଗେ ମତ ବିନିମୟ କରିବେ। ରାଷ୍ଟ୍ରପତି ଭୁବନେଶ୍ୱର ପାଖର ହରିଡ଼ାମଡ଼ା ଗାଁର ବ୍ରହ୍ମକୁମାରୀ ଅନୁଷ୍ଠାନ ତରଫ ତିଆରି ହୋଇଥିବା ଦିବ୍ୟ ରିଟ୍ରିଟ୍ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଏବା 9 ତାରିଖ ଓଡ଼ିଶା ଗସ୍ତର ଶେଷ ଦିନ ରାଷ୍ଟ୍ରପତି ଭୁବନେଶ୍ୱରର ନାଇଜରର 13 ନମ୍ବର ସ୍ନାତକ ସମାରୋହଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସବୁ ସବ୍ଡିଭିଜନର ଶୀତଳ ଭଣ୍ଡାର ସ୍ଥାପନା ହେବା ଆର୍ ପହେଲା ଖେପେ 58ଟା ସବ୍ଡିଭିଜନତି ଶୀତଳ ଭଣ୍ଡାର ସ୍ଥାପନା ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଗଲକାଲ ଭୁବନେଶ୍ୱର କୃଷି ଭବନର ଭିନ୍ ଭିନ୍ ଚାଷୀ ସଂଗଠନ ସାଙ୍ଗେ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଯୋଗ୍ୟତା ଥିଲେ ଭିଲ୍ ଯେନ୍ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ଛାଡ଼ ହୋଇଛନ୍ ସେମାନଙ୍କୁ ଯୋଜନାଥି ସାମିଲ କରାଯିବା। ରାଜ୍ୟ ସରକାର ଚାଷୀମାନଙ୍କୁ ଚାଷ ମୂଲ କରବାରନୁ ଫସଲ ବିକ୍ରି ତକ ସବୁ ସ୍ତରନ ସାହାଯ୍ୟ କରବାରକେ ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲକ 3100 ଟଙ୍କା କରବାରକେ ନିଷ୍ପତ୍ତି ନେଇଥିବାରୁ ବୈଠକଟି ଯୋଗ ଦେଇଥିବା ଚାଷୀ ସଂଗଠନମାନଙ୍କର ତରଫ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଥିବା ବେଳେ କୃଷି ବିଭାଗର ଦାୟିତ୍ୱ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଡ଼ିଭିଲ୍ ଆଲୋଚନାରେ ଭାଗ ନେଇଥିଲେ। ଏ ବଛର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରିକରି ହେଉଥିବାରୁ ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍। ଆଗାମୀ ସୋମବାର ଦିନ ରାଜ୍ୟର ସବୁ ସରକାରୀ ଅନୁଷ୍ଠାନ ସାଙ୍ଗେ ସରକାରୀ ଆର୍ ଘରୋଇ ସ୍କୁଲ, କଲେଜ ଆର୍ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା। ସମ୍ବଲପୁର ଜିଲ୍ଲା ନାକ୍ଟିଦୁଲ ବ୍ଲକ ପରିସର କାର୍ଯ୍ୟାଳୟନ ଗଲାକାଲ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ହୋଇଯାଇଛି। ଏଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇନ ଜନଯାଇପାରେ ଯେ ଦେଶର ଦୁର୍ଗମ ଆର୍ କମ୍ ବିକଶିତ ବ୍ଲକମାନଙ୍କେ ଲୋକର ଜୀବନର ଗୁଣବତ୍ତା ବଢ଼ାବା ସାଙ୍ଗେ ସେବା ଯୋଗାଇ ଦେବା ଲାଗି ପ୍ରଶାସନତି ଉନ୍ନତି ଆନବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୂଲ କରିଥିବା ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନତି ଦେଶର 500 ଆର୍ ଓଡ଼ିଶାର 29ଟା ବ୍ଲକର ସମ୍ପୂର୍ଣ୍ଣତା ଅଭିଯାନ ଚାଲିଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।